ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଖରିଫ ଧାନ ବିକିବା ଲାଗି ଚାଲିଥିବା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ବେଲ୍କେ ଧିମା ଇଣ୍ଟରନେଟ୍ ସେବା ବାଧା ଦେଉଥିବା ଅଭିଯୋଗ ହେବାର ଉତ୍ତରୁ ରାଜ୍ୟ ସମବାୟ ନିବନ୍ଧକ ସବୁ ପେକ୍ସ ଲେମ୍ସ ମହିଳା ଏସ୍ଏଚ୍ଜି ଆଉ ପାଣି ପଞ୍ଚାୟତମାନଙ୍କେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ କରବାରକେ ନିର୍ଦ୍ଦେଶ ଦେଇଛନ୍। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକେ ପ୍ରାଥମିକତା ଦେଇକରି ରାତିର 8 ବଜେ ତକ ପଞ୍ଜୀକରଣ କରବାରକେ ସେ ଅତିରିକ୍ତ ସମବାୟ ନିବନ୍ଧକ ଉପନିବନ୍ଧକ ଆଉ ମଣ୍ଡଳ ସହକାରୀ ନିବନ୍ଧକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେଆଡ଼େ ପଞ୍ଜୀକରଣର ଶେଷ ତାରିଖ ଆଇବା ମାସ 20 ତାରିଖ ଥିବାର ବେଲ୍କେ ଦରକାର ପଡ଼ିଲେ ଅବଧିକେ ବଢ଼ାଯାଇପାରେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଭୁବନେଶ୍ୱର ଅଶୋକନଗରଠାରେ ଥିବା ଆଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ହେବା। ଏଥିଲାଗି ପଞ୍ଜୀକରଣ କରିଥିବା ଲୋକେ ଶିବିରନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ସକାଳ 8 ବଜେନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗମାନଙ୍କର ଶୁଣାଣି କରିବେ। ସୁଭଦ୍ରା ଯୋଜନାଥି 188,000 ଆବେଦନକାରୀ ବଞ୍ଚିତ ଅଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍, ଆବେଦନକାରୀମାନଙ୍କର ଅତ୍କା ଜମି ଥିବା କି ଆୟକର ପ୍ରତିବନ୍ଧକ ଥିବାର କାରଣରୁ ସେମାନଙ୍କୁ ବାଦ୍ ଦିଆଯାଇଛି। ମାତର୍କ ଯୋଗ୍ୟ ହିତାଧିକାରୀମାନେ ଅଗଷ୍ଟ 9 ତାରିଖ ଦିନ ନିଶ୍ଚିତ ଭାବେ ସୁଭଦ୍ରା ସାହାଯ୍ୟ ଟଙ୍କା ପାଇପାରିବେ। ଇଥୁ ବାଦ୍ ପଡ଼ିଥିବା ହିତାଧିକାରୀମାନେ ଆଇବା ବଛର ମାର୍ଚ୍ଚ 8 ତାରିଖ ମହିଳା ଦିବସ ଅବସରରେ ସବୁ 4ଟାଯାକ କିସ୍ତିର ସୁଭଦ୍ରା ସାହାଯ୍ୟ ଟଙ୍କା ଏକାସାଙ୍ଗେ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଓଡ଼ିଶାର ଗରିମା ପଦକ୍ଷେପ ଅଧୀନ ମୁଖ୍ୟ ପରିମଳ କର୍ମଚାରୀଙ୍କ ସମ୍ମାନ ନିରାପତ୍ତା ଆଉ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ କରବାର ଶୀର୍ଷକ ଭୁବନେଶ୍ୱରଠାରେ ହୋଇଥିବା 2 ଦିନିଆ ଜାତୀୟ କର୍ମଶାଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଅଧିବେଶନ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇକରି ପରିମଳ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମଟି ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇକରି ସଫେଇ କର୍ମଚାରୀମାନଙ୍କ ସ୍ୱାର୍ଥ ପ୍ରସଙ୍ଗକେ ନେଇକରି ଜାତୀୟ ସ୍ତର ଓଡ଼ିଶାର ନେତୃତ୍ୱ ବାବଦେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିର ଆଜି ମହାପ୍ରଭୁମାନଙ୍କର ଖସାପଡ଼ା ଲାଗି ନୀତି ହେବା। 2 ନମ୍ବର ଭୋଗମଣ୍ଡପ ନୀତି ସର୍ବାର ଉତ୍ତରୁ ଦୈତାପତିମାନେ ଗର୍ଭଗୃହନ ମହାପ୍ରଭୁମାନଙ୍କର ଇ ଖାସ୍ ନୀତି କରବେ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଙ୍ଗର ସୁରକ୍ଷା ଲାଗି ଏ ନୀତି କରାଯାଇସି। ଖସାପଡ଼ା ଲାଗି ନୀତି ଲାଗି ଆଜି ସଞ୍ଜବେଲର 6 ବଜେନୁ ରାତିର 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ସେଆଡ଼େ ଆଇବା 4 ତାରିଖ ସୋମବାର ଦିନ ଶ୍ରୀମନ୍ଦିର ଝୁଲନ ଯାତ୍ରା ମୂଲ ହେବା। ମହାପୁରୁମାନଙ୍କର ବର୍ଷାଦିନିଆ ରାସ ଉତ୍ସବ ଲାଗି ଶ୍ରୀମନ୍ଦିର ସହିତ ଭିନ୍ ଭିନ୍ ମଠମାନଙ୍କେ ଜୋରଦାର ପ୍ରସ୍ତୁତି ଚାଲିଛି। ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ଯକୃତ ବା ଲିଭର ରୋଗ ବାବଦେ ଲୋକଙ୍କୁ ସଚେତନ କରବାର ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ 2010 ମସିହାରୁ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ପୃଥିବୀନ ଫି 30 ସେକେଣ୍ଡ ଥି ହେପାଟାଇଟିସ୍ ରୋଗ ଥି ଜଣେ ଲୋକର ଜୀବନ ଯାଉଛି। ଭାରତନ ଫି ବଛର ହେପାଟାଇଟିସ୍ ରୋଗ ଥି 14 ଲକ୍ଷ ଲୋକଙ୍କର ଜୀବନ ଯାଉଥିବା ଜଣାପଡ଼ିଛି। ଏ ବଛରର ବିଶ୍ୱ ହେପାଟାଇଟିସ୍ ଦିବସର ବାର୍ତ୍ତା ହେଲା, ଆସୁନ ସଭେ ମିଶିକରି ଇତାକେ ପ୍ରତିହତ କର୍ମା। ହେପାଟାଇଟିସ୍ ଆଉ ଯକୃତ କର୍କଟ ରୋଗର ନିରାକରଣ ଦିଗେ ରହିଥିବା ଆର୍ଥିକ ସାମାଜିକ ଆଉ ବ୍ୟବସ୍ଥାଗତ ବାଧାକେ ଦୂର କରିବା ଲାଗି ଏ ବର୍ଷର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ସହରର ସିଭିଲ ଅଦାଲତ ପରିସରନ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ହୋଇଯାଇଛି। ଶିବିରଟି ଏନ୍ଆଇ ଆଇନ ବାବଦେ ଚେକ୍ ବାଉନ୍ସ ମାମଲାମାନଙ୍କର ବିଚାର କରାଯାଇକରି 1,13,00,000 ଅତ୍କା ଟଙ୍କାର କ୍ଷତିଭରଣା ଦିଆଯାଇଥିଲା। ଜିଲ୍ଲା ଆଉ ଦୋରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଆଉ ଅଲଗା ବିଚାରପତିମାନେ ଯୋଗ ଦେଇକରି ମାମଲାମାନଙ୍କର ଶୁଣାଣି କରିଥିଲେ। ଓଡ଼ିଶା ଫୁଟବଲ ଆସୋସିଏସନ ଆଉ ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ଚାଲିଥିବା 64 ନମ୍ବର ବରିଷ୍ଠ ପୁରୁଷ ଅନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟନସିପ୍ ସାହାଣୀ କପ୍ ଥି କଟକ ଆଉ ସମ୍ବଲପୁର ଦଳ ଫାଇନାଲ୍କେ ଯାଇଛନ୍। ଗଲାକାଲି ବ୍ରହ୍ମପୁରନ ଖେଳାଯାଇଥିବା 2 ନମ୍ବର ସେମିଫାଇନାଲ୍ ଥି ସମ୍ବଲପୁର ଦଳ ଟ୍ରାଇ ବ୍ରେକର ଥି 5-4 ଗୋଲ ଦେଇକରି କୋରାପୁଟକେ ହରେଇଛେ। ଆଇବା 1 ଆଉ 3 ତାରିଖ ଦିନ 2ଟା ଖେପେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପ ବଲେ ରାଜ୍ୟର ବଡ଼ଭାଗୀ ଜାଗାନ ବର୍ଷା ଲାଗି ରହିଛି। ଏତାର ପ୍ରଭାବତି ବହୁଟେ ଜିଲ୍ଲାନ ବନ୍ୟାସ୍ଥିତି ଦେଖାଦେଇଛି। ଯାଜପୁର ଆଉ ବାଲେଶ୍ୱର ଜିଲ୍ଲାନ ସବୁନୁ ଜହ ପ୍ରଭାବିତ ହୋଇଛି। ରାଜ୍ୟ ବନ୍ୟାସ୍ଥିତି ଆୟତ୍ତେ ରହିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ସମ୍ବଲପୁର ଦେବଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ବରଗଡ଼ ସହିତ 15ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ। ସେଆଡ଼େ ହୀରାକୁଦ ଜଲଭଣ୍ଡାରୁ 20ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସକାଳ 6 ବଜେ ତକ ଫି ସେକେଣ୍ଡ ଥି ଜଲଭଣ୍ଡାରକେ 3,65,116 ଘନଫୁଟ ପାଣି ଆସୁଥିବାର ବେଲ୍କେ 3,46,046 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟ ଜଲଭଣ୍ଡାରର ଜଳସ୍ତର 615.31 ଫୁଟ ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ 7 ବଜିକରି 2 ମିନିଟ୍ ଥି ଜୁହାର।